ॐ नमो भगवते वासुदेवाय, श्री श्री गोविंदाय, श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा गोपाल जी, श्री श्री राधा माधव जी को पाद पद्म अर्पण निवेदन करी, श्रील प्रभुपाद महाराज पाद पद्म अर्पण निवेदन करी, श्रील गुरुदेव को पाद पद्म अर्पण निवेदन करी, समस्त साधु गुरु वैष्णव तथा उपस्थित भक्त पाद पद्म अर्पण निवेदन करी। आज आमर भगवद गीता षोल अध्याय कथा आरंभ करवा, प्रथम षोल अध्याय पाठ करदे तीनोटी अध्याय रही पंदर अध्याय आम गत काली सुनते कि भाव में भगवान ये भौतिक जगत गोटे ओलटा वृक्ष सहित तुलना करेणु जदि वृक्ष सहित तुलना कले वृक्षर फल कुआडे गला जन प्रश्न पचारे तेणु षोलश अध्याय से फल विषय कहु तेणु ये हूँ दैवासुर विभाग योग श्री भगवान उवाच अभयं सत्व संशोधि ज्ञान योग व्यवस्थित दानं दमश्च यज्ञश्च सदायस्तपार्जवम् अहिंसा सत्यम क्रोध त्याग शांतिरपि सुनम दयाभूतेषु अरुलप्तम आर्दवम हृचापणम तेज क्षमा धृति शौच मद्रोह नातिमानिदा भवन्ति संपदं दैवीं अभिजातस्य भारत दम्भोदर्पो विमानस्य क्रोध पारुषमेव च अज्ञानं चाभिजातस्य पार्थ संपदमासुरीं दैवी संपद विमोख्याय निबंधाय सुरीमता मासु च संपदं दैवीं अभिजातस्य पांडव भूतौ स्वर्गलोकेऽस्मिन् दैवासुर एव च दैव विस्तर सप्रोक्त आसुरीं प्रार्थमे शृणु प्रवृत्तिं च निवृत्तिं च जनान विदुरासुरा न शौचं नाभिचाचारो न सत्यं तेषु विद्यते असत्यं अप्रतिष्ठं ते जगदाहुरनिश्वरम् अपरस्पर सम्भूतं किमन्यत् कामहेतुकम् एतां दृष्टिमवष्टभ्य नष्टात्मानोपबुद्धय प्रभवन्ति उग्रकर्माण ख्यायो जगतो हिता श्री सतवन्तः कामक्रोधपरायणा यन्ते कं भोगार्थ अन्यायनार्थ सञ्चयन भूल चिंता परिमेय प्रणयाता उपासित भोग परमायतावति निश्चिता आसपाशी सती बद्धा काम क्रोध परायण यन्ते कं भोगार्थ अन्यायनार्थ सञ्चयन इदमद्य मया लब्ध इदं प्राप्स्ये मनोरथम इदमस्ति इदमपि मे भविष्यति पुनर्धनम असो मया हतशत्रु हनिष्ये चापरानपि ईश्वरमहं भोगी सिद्धोऽहं बलवान् सुखी आढ्योऽपि जनमानोऽस्मि कोऽन्योऽस्ति सदृशो मया यक्ष्ये दास्यामि मोदिष्ये इति अज्ञान विमोहिता अनेकचित् विभ्रान्ता मोहजालसमावृता प्रसक्ता काम भोगेषु पतन्ति नरके असुचौ अत्वसंभाविता स्तब्धा दम्भमानमदानुता यजन्ति नाम यज्ञेस्ते दम्भेनाभिधिपूर्वकम् अहङ्कारं बलं दर्पं कामक्रोधं परिग्रहं विमुच्य निर्मम शान्त अमात्मपरदेहेषु प्रदिशन्ति अभिषयका तानहं दुःसदक्रूरान् संसारेषु नराधमान् क्षिपामि यजश्रमशुभान् आसुरिषु एव जोनिषु आसुरिञ्जनिमापन्ना मूढा जन्मनि जन्मनि मामप्रापेव कुन्तेय ततो जान्ति अधमाङ्गतिं त्रिविधं नरकस्येदं द्वारं नाशनमात्मना कामक्रोध सदा लोभ तस्मादेत त्रयङ्क्तजेत् एतैर्विमुक्तः कौन्तेय तमद्वारेति विनरः आचरति आत्मन श्रेय ततो जान्ति पराङ्गतिं शस्त्रविधिमसृज्य वर्तते कामकारत न सिद्धिमाप्नोति न सुखं न पराङ्गतिं तस्मात् शास्त्रं प्रमाणं ते कार्यकार्यव्यवस्थितौ तत्त्वविधानोक्तं कर्म कर्तुं इहारसि तेणु ये षोल अध्याय हूँ दैवासुर विभाग योग आमर इस्कन मंदिर भुवनेश्वर जितेबाला आमर श्री गुरुदेव गौरकुंद स्वामी महाराज प्रकट होता से आमर श्री श्रीमद भक्ति स्वरूप दामोदर स्वामी महाराज सेठिकार दायित्व नहीं थे आमर भक्त मान भितर गंडगोल होता तेणु महाराज कह तुम सबदिन ये पाठ कर ये अध्यायटी तेणु बहुत दिन धरिकी ये अध्यायटी पाठ कर भुवनेश्वर इस्कन ଯାହା ହଉ ଈଶ୍ୱର ଶ୍ରଦ୍ଧା ହେଉଛି ଆମର ମୁଁ କହୁଥିଲି 15 ଅଧ୍ୟାୟରେ ଭଗବାନ ଭୌତିକ ଜଗତକୁ ଗୋଟେ ଓଲଟ ବୃକ୍ଷ ସହିତ ତୁଳନା କଲେ ତେଣୁ ଜଣେ ପ୍ରଶ୍ନ ପଚାରିବ ପ୍ରଭୁ ଯେଇଟା ତ କହିଲେ ବୃକ୍ଷ ବୋଲି ତାର ଫଳ କ'ଣ ତେଣୁ ଭଗବାନ ତାର ଫଳ କହୁଛନ୍ତି ଦୁଇ ପ୍ରକାର ଫଳ ରହିଛି ସେ ସଂସାର ବୃକ୍ଷରେ ଗୋଟେ ହେଉଛି ବନ୍ଧନ କରିବ ଆଉ ଗୋଟେ ହେଉଛି ମୋଚନ କରିବ ବା ମୁକ୍ତ କରିଦେବ ଦୁଇ ପ୍ରକାର ଫଳ ରହିଛି ତେଣୁ ପ୍ରଥମେ ମୁକ୍ତ କେମିତି କରିବା ସେ ଫଳ ସବୁ ହେଉଛି ଦୈବଗୁଣ ଦୈବଗୁଣକୁ 3 ଶ୍ଳୋକରେ କହିଲେ ଅଭୟଂ ସତ୍ୟସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ ଅଭୟ ଭୟ ପ୍ରଥମେ କହିଲେ ଅଭୟ ଇଏ ହେଉଛି ଭୌତିକ ଭୟଟା କେତେବେଳେ ଜଣକୁ ଆସୁଛି ନା ଯେତେବେଳେ ଜଣେ ଭଗବାନ ଭୁଲି ଯାଉଛି ସେତେବେଳେ ସେ ଭୟ କରୁଛି କିନ୍ତୁ ଭଗବାନଙ୍କୁ ଯେତେବେଳେ ଜଣେ ଭଗବାନଙ୍କ ଶରଣରେ ଯାଉଛନ୍ତି ତାଙ୍କର ଭୟ ରହିବ ନାହିଁ ଅଭୟ ଅଭୟ ସତ୍ୟସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ ଏଇ 3 ଜିନିଷ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମେ ଯେତିକି ଆମର ଜ୍ଞାନ ବର୍ଦ୍ଧନ କରୁଥିବା ଜ୍ଞାନ ସେତିକି ଆମେ ସତ୍ୟସଂଶୁଧି ହେଉଥିବ ଆମର ହୃଦୟ ଶୁଦ୍ଧ ହେଉଥିବ ଏବଂ ହୃଦୟ ଯେତିକି ଶୁଦ୍ଧ ହେଉଥିବ ସେତିକି ଆମେ ଅଭୟତା ପ୍ରାପ୍ତ ହେଉଥିବା ତେଣୁ 3 ଜିନିଷ ପାଖାପାଖି କୁହାଯାଏ ଅଭୟଂ ସତ୍ୟସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନଂ ଦମସ୍ ଯଜ୍ଞସ୍ୟ ଦାନ ଇନ୍ଦ୍ରିୟ ସଂଯମ ଯଜ୍ଞ ଇତ୍ୟାଦି ଏସବୁ ହେଉଛି ଦୈବୀ ଗୁଣ ଏଇ ଦୈବୀ ଗୁଣ 3 ଶ୍ଳୋକରେ କହିଦେଲେ ଏବଂ ତାପରେ ଅସୁର ଗୁଣ ବିଷୟରେ ବିସ୍ତାର ଭାବରେ କହୁଛନ୍ତି କିନ୍ତୁ ଭଗବାନ 3 ଶ୍ଳୋକରେ କହିକରି କହିଲେ ଦୈବୀ ବିସ୍ତାର ସେ ପ୍ରୋକ୍ତ ବିସ୍ତାର ଭାବରେ କୁହାଯାଇଛି କାହିଁକି ନା ଆ ପୂର୍ବରୁ 2 ଅଧ୍ୟାୟଠାରୁ ଆରମ୍ଭ କରିକିରି ବିଭିନ୍ନ ଅଧ୍ୟାୟମାନଙ୍କରେ ଦୈବୀ ଗୁଣ ବିଷୟରେ କୁହାଯାଇଛି ତେଣୁ ଅସୁର ଗୁଣ ବିଷୟରେ ବିସ୍ତାର ଭାବରେ ଏଇ ଅଧ୍ୟାୟରେ କୁହାଯାଉଛି ଏଇଟା ଅସୁର ଭାବ ଲକ୍ଷଣ କ'ଣ ନା ପ୍ରଥମେ ସେ କହୁଛନ୍ତି ଯେ ପ୍ରବୃତ୍ତିଞ୍ଚ ନିବୃତ୍ତିଞ୍ଚ ଜନାନ ବିଦୁରାସୁରା ଅସୁର ମାନେ ସେମାନେ ଜାଣନ୍ତି ନାହିଁ କେଉଁଥିରେ ପ୍ରବୃତ୍ତ ହେବାକୁ ପଡ଼ିବ କେଉଁଥିରେ ନିବୃତ୍ତ ହେବାକୁ ପଡ଼ିବ ଧର୍ମରେ ପ୍ରବୃତ୍ତ ହେବାକୁ ପଡ଼ିବ ଅଧର୍ମରେ ନିବୃତ୍ତ ହେବାକୁ ପଡ଼ିବ ସେଇଟା ସେମାନେ ଜାଣନ୍ତି ନାହିଁ ପ୍ରବୃତ୍ତିଞ୍ଚ ନିବୃତ୍ତିଞ୍ଚ ଜନାନ ବିଦୁରା ନ ଶୌଚଂ ନା ବି ଚାଚାର ତାଙ୍କର ଶୌଚ ବା ଆଚାର ଏସବୁ କିଛି ନଥାଏ ନ ସତ୍ୟଂ ତେସୁ ବିଦ୍ୟତେ ତେଣୁ ଏଭଳି ଭାବରେ ସେମାନେ ଏଇ ଭୌତିକ ଆମର ଯେଉଁ ବୈଦିକ ଗ୍ରନ୍ଥକୁ ସେମାନେ ଗ୍ରହଣ କରନ୍ତି ନାହିଁ ସେମାନେ କହନ୍ତି ଅସତ୍ୟଂ ଏଥିରେ କିଛି ସତ୍ୟତା ନାହିଁ ଜଗତ ଆହୁର ଅନିଶ୍ୱରମ୍ ଅସୁର ସମ୍ପନ୍ନ ଲୋକମାନଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କୁ ମାନନ୍ତି ନାହିଁ ଅନିଶ୍ୱରମ୍ ଏଇ ଭୌତିକ ଜଗତରେ କେହି ଈଶ୍ୱର ନାହାନ୍ତି ଅସତ୍ୟଙ୍କ ଅପ୍ରତିଷ୍ଠ ଜଗତ ଆହୁର ଅପରସ୍ପର ସମ୍ଭୁତମ ଏଇ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି ନା ସ୍ତ୍ରୀ ପୁରୁଷ ଯେଉଁ କାମ ପ୍ରଭାବରୁ ଏଇ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି ଏଇଭଳି ଭାବରେ ସେମାନେ କହନ୍ତି କିମ୍ବା କାମ ଛଡ଼ା ଆଉ ସବୁ କ'ଣ ଅଛି ଭୌତିକ ଜଗତରେ ଏଇଭଳି ଭାବରେ ନଷ୍ଟାତ୍ମା ଅଳ୍ପବୁଦ୍ଧେୟ ଅଳ୍ପବୁଦ୍ଧେୟ ସେମାନେ ତାଙ୍କର ନଷ୍ଟ ହୋଇଯାଇଛନ୍ତି ତାଙ୍କର ହୃଦୟ ତାଙ୍କର କ'ଣ ସେମାନେ ଭୌତିକ ଜଗତରେ ତାଙ୍କର ପତନ ହୋଇଯାଇଛି ପ୍ରଭୁମନ୍ତ୍ରୀ ଉଗ୍ର କର୍ମ ଆଣୁ ବହୁତ ପ୍ରକାର ଉଗ୍ର କର୍ମ କରନ୍ତି ହିଂସା ଇତ୍ୟାଦି ସବୁ କରନ୍ତି କ୍ଷୟ ଜଗତ ଲୋକମାନଙ୍କର କ୍ଷୟ କରିବା ପାଇଁ ଜଗତର ଅହିତ ପାଇଁ ସବୁ ପ୍ରକାର କାର୍ଯ୍ୟ କରନ୍ତି ଯେମିତି ଆମେ ଦେଖୁଛେ ବର୍ତ୍ତମାନ ଯୁଗରେ ଯେମିତି ବିଭିନ୍ନ ପ୍ରକାର ହିଂସା ସବୁ ଚାଲିଛି ସେଇଭଳି ଭାବରେ ଏଇ ଅସୁର ସ୍ୱଭାବ ଲୋକମାନଙ୍କ ଲକ୍ଷଣ ଏଇଠି ତେଣୁ ଏଇଭଳି ଭାବରେ ଅସୁର ସ୍ୱଭାବ ବିଷୟରେ ବିସ୍ତାର ଭାବରେ କହିକିରି 3 ଜିନିଷ କହିଲେ ମୁଖ୍ୟ ଅସୁର ବିଭାଗରେ କ'ଣ କ'ଣ ନା ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ଆତ୍ମନ ଆମର ହୃଦୟକୁ ନଷ୍ଟ କରିବା ପାଇଁ ଆତ୍ମାକୁ ନଷ୍ଟ କରିବା ପାଇଁ 3 ଦ୍ୱାର ରହିଛି ଇଏ ହେଉଛି ନରକର ଦ୍ୱାର କ'ଣ କ'ଣ ନା କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରଂ ତେଜେତ୍ ଏ କାମ କ୍ରୋଧ ଏବଂ ଲୋଭ ଏ 3 ଜିନିଷ ଏ ମୂଳ ହେଉଛି କାମ ବିଭିନ୍ନ ପ୍ରକାର 2 ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା କେମିତି ଏସବୁ ରହୁଛି କାମ କ୍ରୋଧ ଏସବୁ ଆସୁଛି 2 ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନଙ୍କୁ ଯେ ଧ୍ୟାୟତ ବିଷାନ୍ ପୁଂସ ସଂଘସ୍ତେଷ ପ୍ରଜାୟତେ ସଂଘାତ ସଂଜାୟତେ କାମ କାମାତ୍ କ୍ରୋଧ ବି ଜାୟତେ ବିଭିନ୍ନ ପ୍ରକାର ବିଷୟ ଉପଭୋଗ କରିବା ପାଇଁ ଯେତେବେଳେ ଆମେ ଚିନ୍ତା କରୁଛେ ସେତେବେଳେ ଆମର କାମନା ଜାହାତ ହେଉଛି କାମନାଟା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି କିନ୍ତୁ କାମନାଟା ଯେତେବେଳେ ପୂରଣ ହୋଇଯାଉ ସେତେବେଳେ ଲୋଭ ଆସୁଛି ତେଣୁ ଏଇ 3 ହେଉଛି ମୁଖ୍ୟ ଅସୁର ସ୍ୱଭାବ ସମ୍ପନ୍ନମାନଙ୍କର ମୁଖ୍ୟ ଲକ୍ଷଣ ହେଉଛି ଏଇଟା କାମ କ୍ରୋଧ ତଥା ଲୋଭ ଇଏ ଆମକୁ ନର୍କକୁ ନେଇଯିବ ନର୍କକୁ ଯିବା ପାଇଁ ଏଇ 3 ଦ୍ୱାର ତେଣୁ ଏଇଟାକୁ ତ୍ୟାଗ କରିବା କେମିତି ଆମେ ତ୍ୟାଗ କରିବା କାମ କ୍ରୋଧ ଲୋଭ ଭଗବତ ଗୀତା 3 ଅଧ୍ୟାୟରେ ଭଗବାନ ଏଇ କାମ ବିଷୟରେ କହିଛନ୍ତି ଆମେ ସଂକ୍ଷେପରେ କହିଥିଲେ ତେଣୁ ଏଇ ଯେଉଁ ଅସୁର ଅର୍ଜୁନ ପଚାରିଥିଲେ କାହିଁକି ଲୋକମାନେ ନ ଚାହିଁଲେ ମଧ୍ୟ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟ କରୁଛନ୍ତି ତାର ଉତ୍ତରରେ ଭଗବାନ ଏଇ 3 ଅଧ୍ୟାୟରେ ଏଇଟା କହିଥିଲେ ସେଥିରେ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ଏସବୁ କାହିଁକି ପାପ ପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ନା କାମ କ୍ରୋଧ ଇତ୍ୟାଦି ରଜଗୁଣର ପ୍ରଭାବରେ ହେଉଛି ଏଇଟା। ତେଣୁ ଏ ରଜଗୁଣକୁ କେମିତି ଆମେ ତ୍ୟାଗ କରିବା, ଏ କାମ କ୍ରୋଧ ଲୋଭକୁ କେମିତି ତ୍ୟାଗ କରିବା, ଆମର ବୈଷ୍ଣବ ଆଚାର୍ଯ୍ୟ ନରୋତ୍ତମ ଦାସ ଠାକୁର କହିଛନ୍ତି, କାମ କୃଷ୍ଣ କର୍ମାର୍ପଣେ, ଯେଉଁ ବିଭିନ୍ନ ପ୍ରକାର କାମନା ରହିଛି ଏସବୁ କାମକୁ ଭଗବାନଙ୍କ ପାଖରେ ଅର୍ପଣ କରିବା, କାମ କୃଷ୍ଣ କର୍ମାର୍ପଣେ। କ୍ରୋଧ ଭକ୍ତ ବିଦ୍ୱେଷୀ ଜାଣେ, ଭଗବାନଙ୍କର ବା ଭକ୍ତଙ୍କର ବିଦ୍ୱେଷ ଯେଉଁମାନେ ରହିଛନ୍ତି, ଯେମିତି ହନୁମାନ, ହନୁମାନ ତାଙ୍କର କ୍ରୋଧ ବ୍ୟବହାର କଲେ, ଲଙ୍କାକୁ ଯେଉଁ ଯାଇଥିଲେ ସେତେବେଳେ ରାବଣ ଯେତେବେଳେ ତାଙ୍କର ଲାଙ୍ଗୁଡ଼କୁ ନିଆଁ ଲଗେଇ ଦେଇଥିଲେ ସେତେବେଳେ ସେ ଲଙ୍କାକୁ ପୋଡ଼ି ଦେଇଥିଲେ, ଏ କ୍ରୋଧ, ଏ କ୍ରୋଧର ପ୍ରକୃତ ଉପଯୋଗ ହେଉଛି ଏଇଟା। ଅର୍ଜୁନଙ୍କର ସେଭଳି ଭାବେ ଯୁଦ୍ଧ ଯୁଦ୍ଧ ସମୟରେ କ୍ରୋଧ ନହେଲେ ଯୁଦ୍ଧ କରିପାରିବେ ନାହିଁ, ଏ ଯେଉଁ ଯୁଦ୍ଧ ହେବ କ୍ରୋଧ, ଏଇଟା ଭକ୍ତଙ୍କ ବିରୁଦ୍ଧରେ ଯେଉଁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ଆମେ ଏଇ କ୍ରୋଧଟାକୁ ବ୍ୟବହାର କରିପାରିବା। ଏବଂ ଲୋଭ, ନରୋତ୍ତମ ଦାସ ଠାକୁର କହନ୍ତି, ଲୋଭ ସାଧୁ ସଙ୍ଗେ ହରି କଥା, ସାଧୁ ସଙ୍ଗରେ ଏ ହେଉଛି ଲୋଭଟାର ପ୍ରକୃତ ଉପଯୋଗ ହେଉଛି ଏଇଟା, ସାଧୁ ସଙ୍ଗରେ ହରି କଥା ଶୁଣିବା, ଏ ଲୋଭ। ଏଇଭଳି ଭାବରେ ସବୁ ଯେଉଁ ଆମର ସବୁ ରହିଛନ୍ତି ରିପୁ, ଷଡ଼ ରିପୁ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ, ଏଇଭଳି ଯେଉଁ ରହିଛି ଆମେ କେମିତି ସେଇଟା ବ୍ୟବହାର କରିବା, ନରୋତ୍ତମ ଦାସ ଠାକୁର ସେଇଟା କହିଛନ୍ତି। ତେଣୁ ଏଇ ତିନୋଟି ଜିନିଷ ଏଇଭଳି ଭାବରେ କୁହାଯାଇଛି, ଏଇଭଳି ଭାବରେ ଆମେ ଯଦି ବ୍ୟବହାର କରିବା ତାହେଲେ ଏଇଟା ସଦ୍ବ୍ୟବହାର ହେଇପାରିବ। କିନ୍ତୁ ଲୋକମାନେ ଏସବୁ ଜାଣନ୍ତି ନାହିଁ, ତେଣୁ ବିଭିନ୍ନ ପ୍ରକାର ଭୌତିକ କାମନା ପୂର୍ତ୍ତି କରିବା ପାଇଁ ସେମାନେ ଜୀବନସାରା ବ୍ୟସ୍ତ ରହୁଛନ୍ତି। ପ୍ରଳୟାନ୍ତା ଉପାସିତ, ମୃତ୍ୟୁ ସମୟ ପର୍ଯ୍ୟନ୍ତ ତାଙ୍କର ଏଇଭଳି ଭାବରେ ଯୋଜନା ଚାଲିଥାଏ, ଏମିତି କରିବି, ସେମିତି କରିବି, ସେମିତି କରିବି। ହଁ, ଆମର ଯେଉଁ ରହିଛି, ଆମକୁ କୁହାଯାଉଛି ଯେ ତୁମେ ଭଗବାନଙ୍କ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ, କିନ୍ତୁ ସେମାନଙ୍କର ମନ୍ତ୍ର ହେଉଛି ମହାମନ୍ତ୍ର ଅଲଗା। ଏଇଠି କୁହାଗଲା, ଇଦମ୍ ଅଧ୍ୟୟ ମହାଲବ୍ଧ ଇଦମ୍ ପ୍ରାପ୍ସେ ମନୋରଥମ ଇଦମ୍ ଅସ୍ତି ତମେ ଭବିଷ୍ୟତ ପୁନର୍ଧନମ, ଏତିକି ମୁଁ ଧନ ପାଇଛି ପୁଣି ଏତିକି ପାଇବି ଫେରେ ପାଇବି, ଏଇଭଳି ଭାବରେ ତାଙ୍କର ଏଇ ଯେଉଁ ଏଇଟା ତାଙ୍କର ମହାମନ୍ତ୍ର, ଏଇଟା ତାଙ୍କର ମହାମନ୍ତ୍ର, ସେମାନେ ଭଗବାନ ନାମ ନେବେନି ଏଇଭଳି ଭାବରେ ଚିନ୍ତା କରିବେ। ଏଇଭଳି ଭାବରେ ପଳାଇଆନ୍ତା ମୃତ୍ୟୁ ସମୟରେ ମଧ୍ୟ ଏଇଭଳି ଭାବରେ ଚିନ୍ତା କରି କରିକି ପୁଣି ଆଉ ଗୋଟେ ଜନ୍ମ ଯେଉଁଭଳି ଭାବରେ ଚିନ୍ତା କରିବେ ପର ଜନ୍ମ ସେଇଭଳି ଭାବରେ ପ୍ରାପ୍ତ ହେବେ। ତେଣୁ ଏଇ ତିନୋଟିକୁ ତସ୍ମାତ୍ ଏତେ ଏତେ ବିମୁକ୍ତ କୌନ୍ତେୟ ତମ ଦ୍ୱାରା ତିଭିନ୍ନରେ ଆଚରିତ ଆତ୍ମନଶ୍ରେୟ ତତ ଜାଣନ୍ତି ପର, ଏଇ ତିନୋଟି ଯଦି ଆମେ ମୁକ୍ତ ହେଇକିରି ଶ୍ରେୟ ଆଚରଣ କରିବା, ଶ୍ରେୟଟା ଅର୍ଜୁନ ପ୍ରଥମେ ପଚାରିଥିଲେ ଦ୍ୱିତୀୟ ଅଧ୍ୟାୟରେ, କ'ଣ ଶ୍ରେୟ ସା ନିଶ୍ଚିତମ ବୋହିତାନ୍ମି, ମୋର ଶ୍ରେୟଟା କ'ଣ ମୋତେ କୁହନ୍ତୁ। ତେଣୁ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କର ଶ୍ରେୟଟାକୁ ବିଷୟରେ ବର୍ଣ୍ଣନା କରୁଛନ୍ତି, ଆମର ପ୍ରକୃତ ଶ୍ରେୟ ହେଉଛି ଭଗବାନଙ୍କର ସେବାରେ ନିଯୁକ୍ତ ହେବା, ଏଇଟା ହେଉଛି ଶ୍ରେୟ। ତେଣୁ ଏଇଭଳି ଭାବରେ ତତେ ଜାଣି ପରାମ ଶ୍ରେଷ୍ଠ ଗତି ବା ଲକ୍ଷ୍ୟକୁ ପ୍ରାପ୍ତ ହେବା। ତେଣୁ ଏଇ ଯେଉଁ ଅନ୍ତିମରେ ଭଗବାନ କହିଲେ, ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, ଶାସ୍ତ୍ର ପ୍ରମାଣ ଅନୁସାରେ ଆମେ କାର୍ଯ୍ୟ କରିବା, ଜ୍ଞାନ୍ତୁଆ ଶାସ୍ତ୍ର ବିଧାନ ଉତ୍ତମ କର୍ମ କର୍ତ୍ତୁ ମିହାର ଅଛି, ଏଇଭଳି ଭାବରେ ଆମେ ଜାଣିବା କଥା, ଏଇଭଳି ଭାବରେ ଶାସ୍ତ୍ରରେ କୁହାଯାଇଛି ଏଇଟା କରିବା କଥା ଏଇଟା କରିବା କଥା ନୁହଁ, ଅନୁମୋଦିତ କର୍ମ ଆଉ ନିଷିଦ୍ଧ କର୍ମ, ଯେମିତି ଆମର ଇସ୍କନରେ କୁହାଯାଉ ଚାରୋଟି ନିଷିଦ୍ଧ କର୍ମ ରହିଛି, ବେଦରେ ବର୍ଣ୍ଣନା କରାଯାଇଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯେତେ ଅଧର୍ମ ଶତ୍ରୁବିଧା, ଇଏ ହେଉଛି ଅଧର୍ମ, ଦ୍ୟୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବେଦ ସ୍ତ୍ରୀ ସଙ୍ଘ ଏବଂ ଜୁଆ ଖେଳ, ଦ୍ୟୁତଙ୍କ ପାନ ସ୍ତ୍ରୀୟଙ୍କ ସଙ୍ଘ ଦ୍ୟୁତଙ୍କ ପାନ ସ୍ତ୍ରୀୟଙ୍କ ସୁନା ବା ଜୀବ ଜୀବ ହତ୍ୟା ଯେଉଁ ରହିଛି, ଆମେ ଇସ୍କନ ବାହାରକୁ ଚାଲିଗଲେ ଦେଖିବା ସବୁଠି ସେ ଚାଲିଛି, ଇସ୍କନ ବାହାରକୁ ଚାଲିଗଲା ମାନେ ସେ ଚାଲିଛି, ସେଇଟା ଇସ୍କନ ଯେଉଁମାନେ ଅଛନ୍ତି ଭକ୍ତ ହେଉଛନ୍ତି ସେମାନେ ସେଇ ଶାସ୍ତ୍ର ଜାଣିଛନ୍ତି ଏଇଟା ଏଇଟା ପାପ କର୍ମ, ଏଇଟା ସେମାନେ ଦୂରେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି, ଭୁଲ ହେଇଗଲେ ମଧ୍ୟ ସବୁ ଚେଷ୍ଟା କରୁଛନ୍ତି, ହଁ ଏଇଟା କରିବା ନାହିଁ, ଅନୁତାପ କରୁଛନ୍ତି ସେଥିପାଇଁ ଯଦି ଭୁଲ ହେଇଗଲା, କିନ୍ତୁ ଲୋକମାନେ ବାହାର ଲୋକମାନେ ଜାଣନ୍ତି ନାହିଁ ଏଇଟା ପାପ କର୍ମ ବୋଲି, ସେମାନେ ଏଇସବୁ କାର୍ଯ୍ୟ କରୁଛନ୍ତି। ଏଇଭଳି ଭାବରେ ଷୋଡ଼ ଅଧ୍ୟାୟରେ କହିକିରି ଶାସ୍ତ୍ର ଅନୁସାରେ ଆମେ କାର୍ଯ୍ୟ କରିବାକୁ ପଡ଼ିବ, ତେଣୁକରି ଭଗବାନ ସେ ଶାସ୍ତ୍ର ପ୍ରଣୟନ କରିଛନ୍ତି, ଭଗବତ ଗୀତା ଭାଗବତ ଚୈତନ୍ୟ ଚରିତାମୃତ ଏସବୁ ଶାସ୍ତ୍ର ରହିଛି ଆମ ପାଇଁ, ଆମେ ସବୁ ଜାଣିବା ଏ ଶାସ୍ତ୍ରରେ ଏଇସବୁ କୁହାଯାଇଛି, ଏହି ଅନୁସାରେ ଆମେ କାର୍ଯ୍ୟ କରିବା। ତେଣୁ ଯେଉଁମାନେ ଯେଉଁମାନଙ୍କର ଦୈବ ଗୁଣ ରହିଛି ସେମାନେ ଶାସ୍ତ୍ର ଅନୁସାରେ ସେମାନେ କାର୍ଯ୍ୟ କରନ୍ତି, ଯେଉଁମାନଙ୍କର ଅସୁରୀ ଗୁଣ ରହିଛି ସେମାନେ ସବୁ ଏଇ ଶାସ୍ତ୍ରକୁ ଉଲ୍ଲଙ୍ଘନ କରନ୍ତି, ଜାଣିଲେ ମଧ୍ୟ କରନ୍ତି ନାହିଁ, ଅଧିକାଂଶ ଲୋକ ଜାଣନ୍ତି ନାହିଁ କ'ଣ ଶାସ୍ତ୍ର, ଆଉ କେତେ ଜଣ ଯଦି ବା ଜାଣନ୍ତି ସେମାନେ ଜାଣିକରି ମଧ୍ୟ ସେଇଟାକୁ କ'ଣ ତାକୁ ସେଇଟା ଆଚରଣ କରନ୍ତି ନାହିଁ ବା ତାକୁ ତାର ବିରୁଦ୍ଧରେ କାର୍ଯ୍ୟ କରନ୍ତି ଜାଣିକରି ମଧ୍ୟ, ଯେମିତି ଆମେ ଦେଖିବା ହିରଣ୍ୟକଶିପୁ, ହିରଣ୍ୟକଶିପୁ ସେସବୁ ଶାସ୍ତ୍ର ଜାଣିଥିଲେ କିନ୍ତୁ ये जो शास्त्र जो ब्रह्मा जो विधि भगवान सब आसी ब्रह्मा मुखर से प्रकाशित होती वेद सब चारि मुखर चारि वेद ऋग वेद साम वेद यजुर्वेद अथर्वेद ब्रह्मा मुखर प्रकाशित होती किंतु हिरण्यकशिपु एत शक्तिशाली होगा से जाणीशु कौन कला ना वेद विरुद्ध कार्य सब कला जोटा मना कर शास्त्र करने से सब कार्य कला सी ब्रह्मा बर देखते कहुए आमर रही चौदह अध्याय शुणिले कौन ऊर्धम गच्छन्ति सत्यस्था जो मैंने सत्यगुण रे से उन्नत लोक प्राप्त हे स्वर्गलोक इत्यादि प्राप्त हे अध गच्छन्ति तामसा तम गुण रे निम्न लोक जीवे किंतु से ओरटा नियम करदे जो मैंने पाप कार्य करें स्वर्ग लोक को जीवे जो मैंने पुण्य कार्य कर नर्क को जीवे ये भाव से व्यवस्था करदे ब्रह्मा नियम को भांगी दे ये हूँ असुर स्वभाव संपन्न व्यक्ति मान लक्षण तेणु भक्त मैंने शास्त्र विषय से शास्त्र अध्ययन करने कहुई शास्त्र अध्ययन कले आम जाना यहाँ करवा कथा ये करवा कथ वेद विस्तार भाव से वर्णना कर तेणु ये गीता भागवत ये सब तार सार जिनसा प्राप्त दि जाऊे आमको ये सब जान लें से अनुसार कौटा करवा कथा नुह ये सब आम से अनुसार कार्य करवा कार्य कले आम श्रेष्ठ गति लाभ करवा यही भाव षोड़श अध्याय दैव असुर विभाग जोग विषय कहीकि सतर अध्याय श्रद्धा त्रय विभाग जोग बोली कह आम कहले सब जिन हूँ भौतिक जगत तीनोट गुण रही सत्व रजतम तेणु से अनुसार श्रद्धा रही तेणु षोड़श अध्याय जो भगवान अंतिम कहले शास्त्र अनुसार कार्य करवा सतर अध्याय अर्जुन प्रश्न प्रथम प्रश्न प्रथम श्लोक कहले जो मैंने जे शास्त्र विधि मुत्सुज जजंते श्रद्धानुता तेषा निष्ठा तुका कृष्ण सत्यम आहो रजस्तम जो मैंने शास्त्र विधि विधि उल्लंघन कर कार्य कर कौन मानने से सत्यगुण से ना रजगुण से ना तम गुण से ये सब कार्य करेंगे तेणु भगवान शास्त्र जो मैंने उल्लंघन कर चार्टा पर कहे प्रथम जो मैंने शास्त्र विधि अनुसार पूजा करसर कहले कौन कौन ना त्रिविधा भवती श्रद्धा देहीनांशा स्वभावजा सात्विकी राजसी चैव तामसी चेतिता शुणु तीन प्रकार श्रद्धा रही खाली मनुष्य मान नुह देहीनांग जिते देहधारी व्यक्ति अच्छे 84 लाख जीव अच्छा समस्त तीनो गुण से कार्य श्रद्धा रही विशेष भाव मनुष्य मान कथा कहुची कौन तीन टा श्रद्धा रही कौन सीटा त्रिविधा भवती श्रद्धा देहीनांशा स्वभाव सात्विक राजसिक तामसिक तेणु जजंते सात्विक देवान यक्ष रक्षाशिरा सा प्रेतभूत गणास्थान जजंते तामसा जना जो मानकर सत्वगुण प्राधान्य रही देवादेवी मान पूजा कर जो मानकर रजगुण प्राधान्य रही यक्ष राक्षस मान पूजा कर जो मान तम गुण प्राधान्य रही भूत प्रेत मान पूजा करेणु ये भाव में भूत प्रेत जो पूजा करेदर कूजा वेदर तीन गुण लोक मान कि भाव पूजा कर सब व्यवस्था कर वेद विधि अनुसार कर भूत प्रेत पूजा कर वेद विधि उल्लंघन करना वेद विधि से तम गुण लोक मैंने करेंगे किंतु जो मैंने कौन जो मैंने शास्त्र विधि उल्लंघन कर कार्य करसंती राक्षस व्यक्ति बा असुर स्वभाव संपन्न व्यक्ति साधारणतः शास्त्र विधि अनुसार जो मैंने कार्य करते ना से असुर स्वभाव यही भाव में कहकर सब कथा देखा सब जिनस तीन प्रकार रही आहारस्तु सर्वस्व त्रिविधा भवति प्रिय यज्ञ तप तथा ध्यान तेषा भेद शुणु खाद्य जो आम ग्रहण करते तीन प्रकार खाद्य आहार जो मैंने सात्विक आहार कौन मान सात्विक व्यक्ति कौन आहार ना सात्विक आहार कौन से ना आयु सत्य बल आरोग्य सुख प्रीति विवर्धना रस्या स्निग्धा स्थिर हृदय आहार सात्विक प्रिया जो मैंने सत्वगुण रही सब भल लगे कौन ना ये सात्विक खाद्य जो कौन वेजिटेरियन फूड सब जो रही कौन कर आयुष बढ़ेब आम हृदय शुद्धि करमको बल प्रदान कर ये सब प्रदान कर आयु सत्य बल आरोग्य आरोग्य प्रदान कर सुख प्रीति विवर्धन आम प्रीति बढ़ेब ये हूँ ये सब खाद्य सब आम रही जो भगवान भोग लगे सात्विक खाद्य से भोग लगा राजसिक मान खाद्य कौटा ना कटु अम्ल लवण अति उष्ण तीक्ष्म रूक्ष्म बिना आहार राजसिक दुख सुख मायपदा ये रजगुण रजगुण खाद्य रजगुण मैंने कौन बहुत कटु कड़ा जिनस खाए बहुत खटा जिनस खाए लवण जिनस बहुत उत्ताप जिनस मान उत्तप्त ବା ବହୁତ ଗରମ ଖାଦ୍ୟ ଏସବୁ ଖାଇବେ। ଏ ହେଉଛି କ'ଣ କର ଆମୟ ପ୍ରଦା, ଦୁଃଖ ଶୋକ ଏବଂ ରୋଗ ପ୍ରଦାନ କରିବ। ଆଉ ତମ ଗୁଣର ଖାଦ୍ୟ କ'ଣ ନା କ'ଣ ଜାତ ଜାମ ଗତ ରସ ପୁଦିଂ ପର୍ଯ୍ୟୁଷିତ ଚଜାତ ଉଚ୍ଚିଷ୍ଟ ଆମେଧ୍ୟ ଆହାର ତାମ ସେ ପ୍ରିୟ। ଆମେଧ୍ୟ କହିଲେ ଅମେଧ୍ୟ କହିଲେ ଏଇ ଯେଉଁ ମାଛ ମାଂସ, ମାଛ ମାଂସ ହେଉଛି ତମ ଗୁଣ ତାମସିକ ବ୍ୟକ୍ତିମାନଙ୍କ ଖାଦ୍ୟ। ଆହାର ତମ ସେ ପ୍ରିୟ, ତମ ଗୁଣ ଲୋକମାନଙ୍କ ଏସବୁ ଖାଦ୍ୟ ରହିଛି, ଏ ରୋଗ ଫୋଗ ସବୁ ପ୍ରଦାନ କରିବ। ତେଣୁ ଏଇଭଳି ଭାବରେ ଯଜ୍ଞ ମଧ୍ୟ ସେଭଳି ଭାବରେ ରହିଛି, ଯଜ୍ଞ ବିଧିହୀନ ଅସୁଷ୍ଠାନ ମନ୍ତ୍ରହୀନ ମଦକ୍ଷିଣ ସଦା ବିରତ ଯଜ୍ଞ ତାମସ ପରିକୀର୍ତ୍ତ। ତାମସିକ ଯଜ୍ଞ ମଧ୍ୟ ରହିଛି, ସେମାନେ ବିଧି ଅନୁସାରେ କାର୍ଯ୍ୟ କରନ୍ତି ନାହିଁ, ବିଧିହୀନ ଶ୍ରଦ୍ଧାହୀନ ଏଇଭଳି ଭାବରେ ସବୁ କାର୍ଯ୍ୟ କରନ୍ତି। ସେଇଭଳି ଭାବେ ଦାନ ମଧ୍ୟ ରହିଛି, ତିନି ପ୍ରକାର ଦାନ ରହିଛି, ଯେଉଁଟାକ ତାତ୍ପମିତି ଯଦାନ ଦିଏ ତିନ ପ୍ରକାରିଣୀ ଦେଶ କାଳେ ଯେ ପାତ୍ରୀ ଚ ତଦାନ ସାତ୍ୱିକମ ଶୁଦ୍ଧମ। ଯେଉଁଟାକ କ'ଣ ଯେଉଁଟା ଦାନଟା ବେଦରେ ବର୍ଣ୍ଣନା କରାଯାଇଛି ଦାନ ଦେବା ପାଇଁ, ତେଣୁ ସେ ଦାନ ଦେଉଛନ୍ତି, ତା ବଦଳରେ କିଛି ପ୍ରାପ୍ତ ହେବେ ସେସବୁ ତାଙ୍କର କାମନା ନାହିଁ, ଏଇଟା ହେଉଛି ସାତ୍ୱିକ ଦାନ। ରାଜସ୍ୱ ଦାନ କେଉଁଟା ଯେହେତୁ ପ୍ରତିଭ କାହାର ଆର୍ଥଙ୍କ, ଆମେ ଏଇଟା କଲୁ ଆମ ଫଳରେ ବଦଳରେ ଏଇଟା ଆମେ ପାଇବୁ, ଇଏ ହେଉଛି ରାଜସ୍ୱିକ ଦାନ। ତାମସିକ ଦାନ କ'ଣ ଯେହେତୁ ଅଦେଶ କାଳେ ଅପାତ୍ରିକ ଯେତେ ଅସତ୍କୃତ ଅଜ୍ଞାତ ତ ଦାମ ସବୁ ଦାହତମ, ସ୍ଥାନ କାଳ ପାତ୍ର ଅନୁସାରେ ଦାନ କରିବା କଥା, କିନ୍ତୁ ଅସମୟରେ ବା ଅପାତ୍ରରେ ଏସବୁ ଯେଉଁ ଦିଆଯାଏ ହେଉଛି ତାମସିକ ଦାନ। ଏଇଭଳି ଭାବରେ ତିନି ପ୍ରକାର ଦାନ ବିଷୟରେ କହିକି ସବୁ ତାପରେ ଅର୍ଜୁନ ଭଗବାନ କହୁଛନ୍ତି, ସେଇଭଳି ଭାବରେ ଏ ଯେଉଁ ରହିଛି ତିନୋଟି ବେଦରେ ଏଇ ତିନୋଟି କଥା ରହିଛି। ଓଂ ତତ୍ସତ୍ ଏ ହେଉଛି ବେଦରେ କହି, ଓଂ ତତ୍ସତ୍ ଇତି ନିର୍ଦ୍ଦେଶ ବ୍ରାହ୍ମଣ ତ୍ରିବେଦା ଶୁଦ୍ଧ ବ୍ରାହ୍ମଣ ତିନ ବେଦାସ ଯଜ୍ଞାସ ବିହିତା ପୁରା, ଏ ବହୁତ ପୁରାତନ କାଳରୁ ଏଇଟା ଓଂ ତତ୍ସତ୍। ଏ ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟ ପୁଣ୍ୟ କାର୍ଯ୍ୟ କରୁଛନ୍ତି, କିଏ ଓଂ କହୁଛନ୍ତି, କିଏ ତତ୍ କହୁଛନ୍ତି, କିଏ ସତ୍ କହୁଛନ୍ତି, ବା ଓଂ ତତ୍ସତ୍ କିଏ ମଧ୍ୟ କହୁଛନ୍ତି। ଏଇଭଳି ଭାବରେ କହିକରି ସତର ଅଧ୍ୟାୟରେ ଅନ୍ତିମରେ କହିଲେ ଏଇ ଯେଉଁ କଥା କୁହାସି ନା ମୃତ୍ୟୁ କଥା ନା ମୃତ୍ୟୁ ସମୟ ଏତେ ନାହିଁ, ହଁ ଏଥିରେ ମୃତ୍ୟୁ ଏକଟା ନାହିଁ, ସେଇଟା ଅଲଗା ଜାଗାରେ ବର୍ଣ୍ଣନା କରାଯାଇଛି। ଯାହା ହଉ ଏଇଭଳି ଭାବରେ ସତର ଅଧ୍ୟାୟ କହିକିରି ଅଠର ଅଧ୍ୟାୟରେ ମୁଖ୍ୟ ସନ୍ୟାସ ଯୋଗ, ମୁଖ୍ୟ ଅର୍ଜୁନ ପଚାରିଲେ ପ୍ରଭୁ ପ୍ରଭୁପାଦ ମହାରାଜ କହି ଆମର କହିଛନ୍ତି ଯେ ଭଗବତ ଗୀତା ସତର ଅଧ୍ୟାୟରେ ଶେଷ ହେଇଯାଇଛି, ଅଠର ଅଧ୍ୟାୟରେ ଯାହା କୁହାଯାଇଛି ଆଗରୁ ଅଲରେଡ଼ି ସେସବୁ କୁହାଯାଇଛି, ଆଉ ଥରେ ଥରେ କୁହା ଅଧିକ ଟିକେ କୁହାଯାଇଛି, ସତର ଅଧ୍ୟାୟରେ ଶେଷ ହେଇଯାଇଛି ବୋଲି ପ୍ରଭୁପାଦ ମହାରାଜ କହନ୍ତି। ତେଣୁ ଯାହା ହେବି ଅଠର ଅଧ୍ୟାୟରେ କହୁଛନ୍ତି ଅର୍ଜୁନ ପଚାରୁଛନ୍ତି ଯେ ସନ୍ୟାସ ମହାବା ଓ ତତ୍ତ୍ୱ ବିଛାମ ବେଦିତୁମ ତ୍ୟାଗ ସତ ହୃଷି କେଶ ପୃଥକ କେଶ ନିଶୂଦନ, ସନ୍ୟାସ ଏବଂ ତ୍ୟାଗ ଏ ବିଷୟରେ ପୁଣି ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛନ୍ତି। ତେଣୁ ଭଗବାନ ତାର ସବୁ ଉତ୍ତର ଦେଉଛନ୍ତି, କାମ୍ୟାନାଂ କର୍ମଣାଂ ନ୍ୟାସଂ ଆତ୍ମନଃ କବୟ ବିଦୁ, କାମ୍ୟାନାଂ କର୍ମଣାଂ ନ୍ୟାସ ସନ୍ୟାସ କବୟ ବିଦୁ। ଇଏ ହେଉଛି ଯେଉଁ କାମ୍ୟ କର୍ମ, ଯେଉଁ ଆମର ଇଚ୍ଛା ହେଉଛି ଏଇଟା ପାଇବା ପାଇଁ, ଏଇ ଯେଉଁ କର୍ମ ଯେଉଁମାନେ କରନ୍ତି, ଯେଉଁ ତ୍ୟାଗ କରନ୍ତି, ସେଇଟାକୁ ସନ୍ୟାସ ବୋଲି କୁହାଯାଉଛି। କାମ୍ୟାନାଂ କର୍ମଣାଂ ନ୍ୟାସ ସନ୍ୟାସ କବୟ ବିଦୁ, ସର୍ବକର୍ମ ଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ, ଯେଉଁ ଫଳ କର୍ମଫଳ ଯେଉଁମାନେ ତ୍ୟାଗ କରୁଛନ୍ତି ସେଇଟାକୁ ତ୍ୟାଗ ବୋଲି କୁହାଯିବ। ଏଇଭଳି ଭାବରେ ଏସବୁ ପ୍ରଶ୍ନର ସବୁ ଗୋଟେ ଗୋଟେ ପ୍ରଶ୍ନ ପଚାରୁଛନ୍ତି ଅର୍ଜୁନ, ଭଗବାନ ତାର ସବୁ ଉତ୍ତର ଦେଉଛନ୍ତି। ତା ଦେହରେ କହୁଛନ୍ତି ଯେ ପାଞ୍ଚଟି କାରଣ ରହିଛି ସବୁ କାର୍ଯ୍ୟରେ, ପଞ୍ଚେତାନି ମହାବାହୋ କାରଣାନି ନିବୋଧମେ ସାଂଖ୍ୟ କୃତାନ୍ତ ପ୍ରୋକ୍ତାନି ସିଦ୍ଧେ ସର୍ବକର୍ମଣାମ, ପାଞ୍ଚଟି କାରଣ ରହିଛି ସବୁ କାର୍ଯ୍ୟରେ, ଆମେ ଯେଉଁ କାର୍ଯ୍ୟ କରୁଛେ ତାର ପାଞ୍ଚଟି କାରଣ ରହିଛି। କ'ଣ କ'ଣ ସେଇଟା ନା ଅଧିଷ୍ଠାନଂ ତଥା କର୍ତ୍ତା କରଣଂ ଚ ପୃଥକ୍ବିଧମ୍ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍। ଏ ପାଞ୍ଚଟି କାରଣ, ଅଧିଷ୍ଠାନ ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି ତାର ଗୁରୁତ୍ୱ ରହିଛି, କର୍ତ୍ତା ଯିଏ କାର୍ଯ୍ୟ କରୁଛନ୍ତି, କରଣଂ ଚ ପୃଥକ୍ବିଧମ୍ ଯେଉଁ ଯାହାଦ୍ୱାରା କାର୍ଯ୍ୟ କରାଯାଉଛି, ଏବଂ ବିବିଧାସ୍ତ ପୃଥକ୍ ଚେଷ୍ଟା ଏ ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ ରହିଛି, ଏବଂ ଆଉ ସବୁଠାରୁ ବଡ଼ କଥା ହେଉଛି ଦୈବଂ ଚୈବାତ୍ର ପଞ୍ଚମମ୍, ଭଗବାନଙ୍କର ଇଚ୍ଛାରେ ସବୁ କାର୍ଯ୍ୟ ହେଉଛି, ଭଗବାନ ହେଉଛି ସିଏ ହେଉଛି ମୂଳ, ହେଲେ ମୂଳ ହେଲେ ମୁଖ୍ୟ ହେଉଛନ୍ତି ମୁଖ୍ୟ କାରଣ ହେଉଛି ଭଗବାନ, ଏ ଭଗବାନଙ୍କ ଇଚ୍ଛାରେ ଏସବୁ କାର୍ଯ୍ୟ ସବୁ ଚାଲିଛି ଦୈବଂ ଚୈବାତ୍ର ପଞ୍ଚମମ୍। ତେଣୁ ଏ ଯେଉଁମାନେ କହନ୍ତି ନା ଇଏ ଲୋକ କରୁଛି ସେମାନେ ତଥାପି କର୍ତ୍ତା ଯଦା ଯେଉଁ କରୁଛନ୍ତି ଯେ ଯେଉଁ କହନ୍ତି ଏଇ ଲୋକ ହିଁ ସବୁ କରୁଛି, ସେ ପ୍ରକୃତରେ ସେ ପ୍ରକୃତ ଘଟଣା ଜାଣନ୍ତି ନାହିଁ। ତଥାପି କର୍ତ୍ତା ଆତ୍ମାନ କେବଳ ଦୁଜା ପଶ୍ୟତି ଅକୃତ ବୁଦ୍ଧି ଜାଣ ନ ସେ ପଶ୍ୟତି ଦୁର୍ମତି। ସେ କହୁଛନ୍ତି ଏଇ ଲୋକ ହିଁ ସବୁ କାର୍ଯ୍ୟ କରୁଛି ନା, ଏଇସବୁ ପାଞ୍ଚଟି କାରଣ ରହିଛି। ତେଣୁ ଏଇସବୁ ଯେଉଁମାନେ ଜାଣନ୍ତି ହତ୍ୱା ବିଷ ଇମାନ ଲୋକ ନା ହନ୍ତି ନ ବାଧ୍ୟତେ, ଏଇସବୁ ଯେଉଁମାନେ ଏଇଭଳି ଭାବରେ ଜାଣିକି ଯେଉଁମାନେ କାର୍ଯ୍ୟ କରନ୍ତି ସେମାନେ ସମଗ୍ର ବିଶ୍ୱର ଲୋକମାନଙ୍କୁ ହତ୍ୟା କରନ୍ତି, ସେ କାହାକୁ ହତ୍ୟା କରୁନାହାନ୍ତି କି ସେ କାହା ଦ୍ୱାରା ବଦ୍ଧ ହେଉନାହାନ୍ତି। କହିବା ଦ୍ୱାରା ଅର୍ଜୁନ ତମେ ଯେଉଁ ତମେ କହୁଛ ବଦ୍ଧ କରୁଛ ବୋଲି ତମେ ବଦ୍ଧ କରୁନ, ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଉଛି, କହିବାର ଉଦ୍ଦେଶ୍ୟ ଥିଲା ଏଇଠି। ଏଇଭଳି ଭାବରେ କ'ଣ କାର୍ଯ୍ୟ କର୍ମ ବା କର୍ତ୍ତା ଏଇସବୁ ବିଷୟରେ ପୁଣି ତାର ତିନି ଗୁଣ ବିଷୟରେ କହି କହିକରି ଅନ୍ତିମରେ କହୁଛନ୍ତି କ'ଣ ଯେ କ'ଣ ଏମିତିକି କେଉଁ ସ୍ଥାନ ନାହିଁ ଯେଉଁଠି ତିନି ଗୁଣର ପ୍ରଭାବ ନାହିଁ। ହଁ, ଯେଉଁ କହିଲେ କ'ଣ ଦେବଲୋକଠାରୁ ଆରମ୍ଭ କରି ସବୁଠାରେ ଏଇ ତିନି ଗୁଣର କାର୍ଯ୍ୟ ସବୁ ଚାଲିଛି। ତେଣୁ ବିଶେଷ ଭାବରେ ଅନ୍ତିମରେ କହିଲେ ତିନୋଟି ଯେଉଁ ରହିଛି ଗୁଣ ଅନୁସାରେ ଏ ଯେଉଁ ରହିଛି କ'ଣ ବ୍ରାହ୍ମଣ କ୍ଷତ୍ରିୟ ବିଶା ଶୂଦ୍ରାଣାଂଚ ପରମ ତେବ କର୍ମାଣି ପ୍ରବକ୍ତାନି ସ୍ୱଭାବ ପ୍ରଭାବ ଗୁଣେ ସମ ଦମ ତପ ଶୌଚ କ୍ଷାନ୍ତିର ଆଦୃମେମଚ ଜ୍ଞାନ ବିଜ୍ଞାନ ମାସ୍ତିକମ ବ୍ରହ୍ମ କର୍ମ ସ୍ୱଭାବ। ଏଇ ବ୍ରାହ୍ମଣର କର୍ମ ସତ୍ୟଗୁଣ ରହିଛନ୍ତି, ତେଣୁ ତାଙ୍କର ସବୁ ନିନ୍ଦ୍ରିୟ ସଂଯମ କରୁଛନ୍ତି, ମନକୁ ସଂଯମ କରୁଛନ୍ତି, ଅଧ୍ୟୟନ ଅଧ୍ୟାପନ ଅଧ୍ୟୟନ କରୁଛନ୍ତି, ଏସବୁ ହେଉଛି ବ୍ରାହ୍ମଣର କାର୍ଯ୍ୟ, ପୂଜାପୂଜି କରୁଛନ୍ତି, ଏସବୁ ରହିଛି। ରଜ କ୍ଷତ୍ରିୟର କାର୍ଯ୍ୟ ସେଭଳି ରହିଛି କ'ଣ ନା ଶୌର୍ଯ୍ୟ ତେଜ ଦୂତି ଦାକ୍ଷ ଯୁଦ୍ଧ ଚାପି ପଳାୟନ, ଯୁଦ୍ଧରେ ସେମାନେ ପଳାୟନ କରିବେନି, ତାଙ୍କ ସେମାନେ ଶାସନ କରିବେ, ଏଇସବୁ କ୍ଷତ୍ରିୟର କର୍ମ। ଏବଂ ବୈଶ୍ୟକର୍ମ କ'ଣ ନା କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବଜମ, କୃଷି ଗୋରକ୍ଷା ବାଣିଜ୍ୟ ଏ ତିନୋଟି ହେଉଛି ବୈଶ୍ୟର କାର୍ଯ୍ୟ। ଗୋରକ୍ଷା 30 ଲକ୍ଷ ପ୍ରକାର ପଶୁ ଅଛନ୍ତି କିନ୍ତୁ ଭଗବାନ କେବଳ ଗୋ ରକ୍ଷା ବୋଲି କହିଲେ, ଆଉ କାହାକୁ ରକ୍ଷା କରିବା ପାଇଁ କହିନାହାନ୍ତି, ଇଏ ହେଉଛି ବୈଶ୍ୟର କର୍ମ। ଏବଂ ଶୂଦ୍ରର କର୍ମ କ'ଣ ନା ପରିଚର୍ଯ୍ୟାତ୍ମକ କର୍ମ, ସେ ଅନ୍ୟମାନଙ୍କର ଅନ୍ୟ ତିନି ବର୍ଗର ସେବା କରିବେ। ଏଇଭଳି ଭାବରେ ସବୁଠେଇଁ ଏଇ ତିନୋଟି ଗୁଣ ପ୍ରାଧାନ୍ୟ ରହିଛି, ଆଉ ଏମିତି କିଛି ସ୍ଥାନ ନାହିଁ ଯେଉଁଠି ତିନି ଗୁଣର ନାହିଁ, ତିନି ଗୁଣ ପ୍ରଧାନ ନାହିଁ। କିନ୍ତୁ ଆମେ ତିନି ଗୁଣରୁ ଉର୍ଦ୍ଧକୁ ଯିବାକୁ ପଡ଼ିବ, କେମିତି ତା ପୂର୍ବରୁ ଆମେ କହିଥିଲୁ 14 ଅଧ୍ୟାୟରେ ଭଗବାନଙ୍କୁ ଯେଉଁମାନେ ଶରଣ ଯିବେ ସେମାନେ ତିନି ଗୁଣରୁ ଉର୍ଦ୍ଧକୁ ଯିବେ। ତେଣୁ ଏଠି ମଧ୍ୟ 18 ଅଧ୍ୟାୟରେ ସେଇଟା କହିଲେ ଯେ ଏଇ ଯେଉଁ ତିନି ଗୁଣ ରହିଛି ତୁମେ ଏଇ ତିନି ଗୁଣ ବ୍ରହ୍ମ କ'ଣ ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମାଜ ସର୍ବେଶ ଭୂତ ହେଇଛି ମଧ୍ୟଭକ୍ତି ମୋର ଲଭତେ ପରା। ତିନି ଗୁଣରୁ ଯେଉଁମାନେ ବ୍ରହ୍ମ ଭଗବାନଙ୍କ ଆରାଧନା କରୁଛନ୍ତି ସେମାନେ ବ୍ରହ୍ମଭୂତ ସ୍ତରକୁ ଯାଉଛନ୍ତି, ତେଣୁ ବ୍ରହ୍ମଭୂତ ସ୍ତରରେ ସେମାନେ ସମସ୍ତଙ୍କ ପ୍ରତି ସମାନ ଭାବରେ ବ୍ୟବହାର କରନ୍ତି ଏବଂ ସେମାନେ ସୂଚନା ନାହିଁ କି ଆକାଂକ୍ଷା ନାହିଁ। ଯେଉଁମାନେ ଜୀବଭୂତ ସ୍ତରରେ ରହିଛନ୍ତି ତାଙ୍କର ଯେଉଁଟା ଜିନିଷ ଚାଲିଗଲା ସେଥିପାଇଁ ଶୋକ କରିବେ, ଯେଉଁଟା ଜିନିଷ ନାହିଁ ସେଥିପାଇଁ ଆକାଂକ୍ଷା କରିବେ, କିନ୍ତୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଗଲେଣି ତାଙ୍କର ଏ ସୂଚନା ନାହିଁ କି ଆକାଂକ୍ଷା ନାହିଁ, ତେଣୁ ସେମାନେ ସମସ୍ତଙ୍କ ପ୍ରତି ସମାନ ଭାବରେ ବ୍ୟବହାର କରନ୍ତି। ତେଣୁ ଏଇଟା ହେଉଛି ଭକ୍ତିର ପ୍ଲାଟଫର୍ମ, ଏଇଠି ଭକ୍ତି ଆରମ୍ଭ ହେଉଛି, ଏଇଠି ପ୍ରକୃତ ହେଉଛି ଭକ୍ତିର ସ୍ତର। ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ସ୍ୱଚ୍ଛତି ନ କାଙ୍କ୍ଷତି ସମାଜ ସର୍ବେଶ ଭୂତ ହେଇଛି ମଧ୍ୟଭକ୍ତି ଲଭତେ ପରା। ତେଣୁ ଏ ବ୍ରହ୍ମଭୂତ ସ୍ତରରୁ କେମିତି ଯିବା, ଭକ୍ତିଆ ମାମ ଅଭିଜାନାତି ଯାବାନ ଯଶାସ୍ମି ତତ୍ତ୍ୱତଃ ତତ୍ତ୍ୱମାଂ ତତ୍ତ୍ୱତଃ ଜ୍ଞାତା ବିଶୁଦ୍ଧ ତଦନ୍ତରମ୍, ଭକ୍ତିରେ ଆମେ ଭଗବାନଙ୍କୁ ଜାଣିବା। ତେଣୁ ଏଇଭଳି ଭାବରେ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ଦେଇକରି ଅନ୍ତିମରେ କହିଲେ କ'ଣ ଇଏ ଯେଉଁ କହିଲେ ଇଦଂ ତୁ ତେ ଇତି ତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତରଂ ମୟା ବିମୃଷ ଦଶଶ୍ରେଣ ଯଥେଶିଷ ତଥା ଗୁରୁ। ମୁଁ ତୁମକୁ ତିନି ପ୍ରକାର ଜ୍ଞାନ ଦେଲି, ଗୁହ୍ୟ ଜ୍ଞାନ ଗୁହ୍ୟତର ଜ୍ଞାନ ଗୁହ୍ୟତମ ଜ୍ଞାନ ସବୁ ଦେଲି, ଏଇଟାକୁ ତୁମେ ବିସ୍ତାର ଭାବରେ ସ୍ମରଣ ଚିନ୍ତା କରିକିରି ବା ଆଲୋଚନା କରିକିରି ତୁମେ ଯାହା ଚାହୁଁଛ ସେଇଟା କର। ଭଗବାନ ଅନ୍ତିମରେ କହିଲେ ନାହିଁ ମୁଁ ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ମୁଁ ତୁମକୁ ସବୁ କହେ ତୁମେ ଯାହା ଚାହୁଁଛ ତାହା କର। ତେଣୁ ତାପରେ କହିଲେ ସର୍ବଗୁହ୍ୟ ତମ ଗୁହ୍ୟ ଶୁଣମେ ପରମ ବଚ, ଗୁହ୍ୟତମ ଜ୍ଞାନ ଯେଉଁ ରହିଛି ଏଇଟାକୁ ନବମ ଅଧ୍ୟାୟରେ କହିଥିଲେ ପୁଣି ଆଉ ଥରେ କହୁଛନ୍ତି, କ'ଣ ସେଇଟା ନା ମନ୍ମନା ଭବ ମଧ୍ୟଭକ୍ତ ମଜାଜି ମା ନମସ୍କୁରୁ ମାମେ ବସି ସତ୍ୟଙ୍କ ପ୍ରତି ଜାଣେ ପ୍ରିୟସିମେ। ଭଗବାନ ପ୍ରତିଜ୍ଞା କରି କହୁଛନ୍ତି ମୁଁ ତୁମକୁ ସତ୍ୟ କରି କହୁଛି ଏଇ ଚାରୋଟି ଜିନିଷ କଲେ ମୋ ପାଖକୁ ଆସିବ, ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ପ୍ରଣାମ କର, ଏଇ ଚାରୋଟି ଜିନିଷ। ତେଣୁ ସବୁ କହିସାରିକିରି ଅନ୍ତିମରେ ଭଗବାନ ଅର୍ଜୁନ ପଚାରୁଛନ୍ତି ମୁଁ ତୁମକୁ ସବୁ ଜ୍ଞାନ କଶ୍ଚିତ ଏତଂ ସୁତଙ୍କ ପାର୍ଥ ତୁୟା କେଗ୍ରଣ ଚେତ ସା, ମୁଁ ଯେଉଁ ସବୁ କଥା କହିଲି ତୁମେ ଏକାଗ୍ର ଚିତ୍ର ଶ୍ରବଣ କଲ ତ,
कहार उद्देश्य था जदि सी कहे ना युद्ध क्षेत्र बहुत बड़ डेंजरस जगह से जदि सी अन्य मनस कही था भगवान आउ थे कही था उद्देश्य भगवान ये श्लोक प्रश्न पचारुंट कचिद कचिद अज्ञान समय प्रणश्यति धनज तमर जो मोह आसूला अज्ञान रु या दूर है तो अर्जुन कह प्रभु नष्ट मोह स्मृति लब्धवा तत्प्रसादात्म्याचित चितोस्मी गत सन्देह करी से वचनम देव प्रभु मोर मोह दूर है आपण कृपा मोर मोह दूर हो जाइए तेणु मु वर्तमान युद्ध करी यही भाव में अर्जुन कह सारापर संजय धृतराष्ट्र कहते वासुदेवस्य प्रातस्य महात्मन संवाद अद्भुत ब्रह्मर्षण ये हूँ भगवद गीता हूँ कौन अष्टादश अध्याय भगवान कहले बहुत कथा रही है संक्षेप कहीदे से अध्यक्ष चजय धर्म संवाद मयो भगवद गीता हूँ धर्म संवाद भगवान और अर्जुन भितर धर्म संवाद चलती अर्जुन कहते धर्म भगवान कहते धर्म यही भाव चल धर्म संवाद यटा को जो मैंने केवल अध्ययन करेंगे ज्ञान यज्ञ तेनाम इष्टसाम इतिमे मती से ज्ञान यज्ञ भगवान का आराधना करेंगे तेणु संजय मत से क्या कहले इति वासुदेवस्य पार्थस्य महात्मा संवाद में अश्रषम अद्भुत ब्रह्मर्षण ये जो मैंने श्रवण कर कौन कह संजय कथ डायरेक्ट श्रवण कर भगवान मुखर यह भाव में अंतिम कहते ये जत्र जोगेश्वर कृष्ण जत्र पार्थ धनुर्धर तत्र श्री विजयभूति धुआ नीतिर्मतिर्म अठर अध्याय अठस्तरी श्लोक ये लास्ट श्लोक कहले जो भगवान अच्छा जत्र जोगेश्वर कृष्ण जोगेश्वर से जोगर मालिक सी एवं जत्र पार्थ जो भक्त रही धनुर्धर भक्त अर्जुन रही से सब श्री कहले सब ऐश्वर्य आसब श्री तत्र श्री विजय से निश्चिंत भाव विजय हम आसब एवं भूति भूति कह विभूति जमती आम देखिले भगवान विभूति दशम अध्याय वर्णना कराला से विभूति सब आसब एवं ये नीति मध्य रही अनीति रही नीति रही ध्रुव सब निश्चिंत भाव रही मत मोर मम मोर मत हूँ यहाँ आचार्य मैंने टीका कहते ये श्लोक कह उदेश बर्तमान मत समय अच्छी तुम्हें जदि खबर पठेब दुर्योधन को से जदि पांडव मान पाखे संधि प्रस्ताव देवे तुम पुत्र मान जीवन रक्षाई कि तथा से शुणिले ना तेणु युद्ध है सब प्रतिवरण कले सब होमको भगवद गीता संक्षेप वर्णना कले तेनाली कथा विश्राम देवा जय श्रीमद भगवद गीता की जय श्री भूपाल महाराज की जय श्री गुरुदेव की संबित गौर भक्त की निधाई गोत्मानंदी जय श्री भूपाल।